ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଓଡ଼ିଶା ସହିତ 10 ରାଜ୍ୟର 37 ରାଜ୍ୟସଭା ଆସନ୍ତି ନିର୍ବାଚନ ଲାଗି ଆଜି ବିଜ୍ଞପ୍ତି ବାହାରିବା। ଆସନ୍ନ ମାର୍ଚ୍ଚ ମାସର 5 ନାମାଙ୍କନ ପତ୍ର ଦାଖଲ କରାଯିବା, 6 ଯାଞ୍ଚ ଆଉ 9 ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ଦିନ ରହିଛି। ମାର୍ଚ୍ଚ 16 ସକାଳର 9 ଉପରବେଳା 4 ତକ ମତଦାନ ହେବା, 5 ଭୋଟ୍ ଗଣତି ହେବା। ସୂଚନା ଅନୁସାରେ ଓଡ଼ିଶାର 4 ରାଜ୍ୟସଭା ସଦସ୍ୟ ମମତା ମହାନ୍ତ, ମୁନା ଖାନ, ସୁଜିତ କୁମାର ଆଉ ନିରଞ୍ଜନ ବିସିଙ୍କ କାର୍ଯ୍ୟକାଳ ଏପ୍ରିଲ ମାସର 2 ଦିନ ଶେଷ ହେଉଛି। ଉତ୍ତରପ୍ରଦେଶର ପ୍ରୟାଗରାଜଠାରେ ଥିବା ପବିତ୍ର ତ୍ରିବେଣୀ ସଙ୍ଗମ ଖଣିନ ଗଲାକାଲି ଗୋଟିଏ ଭବ୍ୟ ଶ୍ରୀଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ହୋଇଛି। ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇକରି କହିଛନ୍, ଏହି ମନ୍ଦିର ଖାଲି ଗୋଟିଏ ସ୍ଥାପତ୍ୟ ନୁହେଁ, ସେ ଓଡ଼ିଶାର ଜଗନ୍ନାଥ ସଂସ୍କୃତି ଆଉ ଉତ୍ତର ଭାରତର ଆଧ୍ୟାତ୍ମିକ ଚେତନା ଭିତରେ ଏଇଟା ଗୋଟିଏ ଅତୁଟ ସାଂସ୍କୃତିକ ସେତୁ ଆଏ। ଏ ମନ୍ଦିର ସାରା ପୃଥିକେ ଶାନ୍ତି, ସଂହତି ଆଉ ମାନବିକତାର ବାର୍ତ୍ତା ଦେବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ସମାରୋହରେ ସ୍ୱାମୀ ଚିଦାନନ୍ଦ ସରସ୍ୱତୀ ବିଲ୍ ଉପସ୍ଥିତ ଥିଲେ। ଓଡ଼ିଶା ଗସ୍ତତି ଆସିଥିବା କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ବିଭାଗ ତରଫ ଚାଲିଥିବା ରାଜ୍ୟ ସରକାରଙ୍କର ଭିନ୍ ଭିନ୍ ଯୋଜନାର ଅଗ୍ରଗତି ବାବଦେ ଗଲାକାଲି ଭୁବନେଶ୍ୱରନ ସମୀକ୍ଷା କରିଛନ୍। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଅଧ୍ୟକ୍ଷତାରେ ହୋଇଥିବା ସମୀକ୍ଷା ବୈଠକଟି କେନ୍ଦ୍ରମନ୍ତ୍ରୀ ସୁଭଦ୍ରା ଯୋଜନାର ପ୍ରଶଂସା କରିବାର ସହିତ ଅଙ୍ଗନୱାଡ଼ି କେନ୍ଦ୍ରମାନଙ୍କେ ପୋଷଣ ଆଉ ସଚେତନତା କାର୍ଯ୍ୟକ୍ରମକେ ଜୋରଦାର କରିବାର ଲାଗି ପରାମର୍ଶ ଦେଇଥିଲେ। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍, ମହିଳା ସଶକ୍ତିକରଣ ଆଉ ଶିଶୁ ସୁରକ୍ଷା ରାଜ୍ୟ ସରକାରଙ୍କର ପହିଲା ପ୍ରାଥମିକତା। ଆଇବା ମାର୍ଚ୍ଚ 8 ଅନ୍ତର୍ଜାତୀୟ ମହିଳା ଦିବସ ଦିନ ସୁଭଦ୍ରା ଯୋଜନାର 4 କିସ୍ତି ହିତାଧିକାରୀମାନଙ୍କୁ ବାଣ୍ଟବାର ଲାଗି ବିଭାଗ ତରଫ ପ୍ରସ୍ତୁତି ଚାଲିଛି ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ରାଇଜେ ଜାତୀୟ ରାଜପଥ ପ୍ରକଳ୍ପମାନଙ୍କର ଅଗ୍ରଗତି ବାବଦେ ଗଲାକାଲି ଭୁବନେଶ୍ୱର ଲୋକସେବା ଭବନର ଗୋଟିଏ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ହୋଇଯାଇଛି। ଆଇନ ଆଉ ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଆଉ ରାଜସ୍ୱ ଆଉ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକଟି ରାଇଜେ ଚାଲୁଥିବା 14 ଜାତୀୟ ରାଜପଥ, ବାଇପାସ୍ ଆଉ ସେତୁ ପ୍ରକଳ୍ପମାନଙ୍କର ଅଗ୍ରଗତିର ସମୀକ୍ଷା କରାଯାଇଥିଲା। ଧାରିତ ସମୟ ଭିତରେ ସବୁ କାମ ଶେଷ କରିବା ଲାଗି ଜିଲ୍ଲାପାଳ ଆଉ ବିଭାଗୀୟ ଅଧିକାରୀମାନଙ୍କୁ 2 ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଗଲାକାଲି ଭୁବନେଶ୍ୱରର ବିଭାଗର ଗୋଟିଏ ସମୀକ୍ଷା ବୈଠକ ହୋଇଯାଇଛି। ରାଜ୍ୟ ଶିଳ୍ପାୟନକେ ତୁର୍ତ୍ତି କରିବାର ଲାଗି ଏ ଅବସରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ଆଇବା ଜୁନ୍ ମାସ ତକ 3 କୋଟିରୁ ଅଧିକା ଟଙ୍କାର ପ୍ରକଳ୍ପମାନଙ୍କର ଉଦ୍ଘାଟନ ଆଉ ଶିଳାନ୍ୟାସ ଲାଗି ମନ୍ତ୍ରୀ ବିଭାଗକେ ନିର୍ଦ୍ଦେଶ ଦେଇଛନ୍। ଏହାଦେ ତକ ବହୁତଟେ ପ୍ରକଳ୍ପ ମୂଲ ହୋଇଥିବାର ବେଳେ ବାକି ପ୍ରକଳ୍ପମାନଙ୍କୁ ତୁର୍ତ୍ତି ସାରିକରି ଯୁଆନ ପିଢ଼ିଙ୍କ ଲାଗି ଅଧିକା ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରକେ ସରକାର ପ୍ରତିବଦ୍ଧ ଆନ୍ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍। ରାଜ୍ୟ ପ୍ରଧାନମନ୍ତ୍ରୀ ସଡ଼କ ଦୁର୍ଘଟଣା ପୀଡ଼ିତଙ୍କୁ ଚିକିତ୍ସା ସେବା ଆଉ ନିଶ୍ଚିତ ଚିକିତ୍ସା ପିଏମ୍ ରାହତ ଯୋଜନା କାର୍ଯ୍ୟକାରୀ କରିବା ଲାଗି ଭୁବନେଶ୍ୱର ଲୋକସେବା ଭବନର ଗଲାକାଲି ମୁଖ୍ୟ ଶାସନ ସଚିବ ଅନୁଗର୍ଗଙ୍କ ଅଧ୍ୟକ୍ଷତାରେ ଗୋଟିଏ ପ୍ରସ୍ତୁତି ବୈଠକ ହୋଇଯାଇଛି। ଯୋଜନାଟି ସଡ଼କ ଦୁର୍ଘଟଣାର 24 ଭିତରେ ଡାକ୍ତରଖାନାନ ଭର୍ତ୍ତି ହୋଇଥିବା ପୀଡ଼ିତମାନଙ୍କୁ 7 ତକ ନା ହେଲେ ସର୍ବାଧିକ 1.5 ଟଙ୍କା ତକ ମାହାଲିଆ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବା। ଜିଲ୍ଲାସ୍ତରୀୟ ଇତକେ କାର୍ଯ୍ୟକାରୀ କରିବାର ଲାଗି ମୁଖ୍ୟ ଶାସନ ସଚିବ ଜିଲ୍ଲାପାଳମାନଙ୍କ ସାଙ୍ଗେ ବୈଠକଟି ଆଲୋଚନା କରିଛନ୍। ମୁଖ୍ୟ ଶାସନ ସଚିବ ଅନୁଗର୍ଗଙ୍କ ଅଧ୍ୟକ୍ଷତାରେ ଗଲାକାଲି ଭୁବନେଶ୍ୱର ଲୋକସେବା ଭବନର ପ୍ରଧାନମନ୍ତ୍ରୀ କ୍ଷୁଦ୍ର ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ଆନୁଷ୍ଠାନିକରଣ ଯୋଜନାର କାର୍ଯ୍ୟକାରିତାକୁ ନେଇକରି ରାଜ୍ୟସ୍ତରୀୟ ଅନୁମୋଦନ କମିଟିର ବୈଠକ ହୋଇଯାଇଛି। ରାଜ୍ୟ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରକେ ଆହୁରି ବ୍ୟାପକ କରିବା ଲାଗି କେନ୍ଦ୍ର ସରକାରଙ୍କ ଏହି ଯୋଜନାର କାର୍ଯ୍ୟକାରିତା ଅବଧିକେ 2025-26 ତକ ବଢ଼ାଯାଇଛି। ମହାନଦୀ ଜଳବିବାଦ ପ୍ରାଧିକରଣର ଗୋଟିଏ ଦଲ ଆଜି 2 ସମ୍ବଲପୁର ଗସ୍ତଥି ଆସୁଛନ୍। ପ୍ରାଧିକରଣର ନୂଆ ଅଧ୍ୟକ୍ଷ ଜଷ୍ଟିସ୍ ବେଲା ଏମ୍ ତ୍ରିବେଦୀଙ୍କ ନେତୃତ୍ୱରେ 3 ଖଣ୍ଡପୀଠ ହୀରାକୁଦ ଡ୍ୟାମ୍ର ସ୍ପିଲ୍ୱେ, କମାଣ୍ଡ ଏରିଆ, ବୁର୍ଲା ପାୱାର ହାଉସ୍, ଚିପ୍ଲିମା ପାୱାର ହାଉସ୍ ବୁଲି ଦେଖିବେ ବୋଲି ଜଣାପଡ଼ିଛି। ବଲାଙ୍ଗୀର ବନଖଣ୍ଡ ଆଉ ରାଜ୍ୟ ଔଷଧୀୟ ଗଛ ପରିଷଦ ତରଫ ବଲାଙ୍ଗୀରନ ଆଞ୍ଚଳିକ ହର୍ବାଲ ମେଲାର ଶୁଭାରମ୍ଭ ହୋଇଯାଇଛି। 5 ମେଳାକେ ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର ଉଦ୍ଘାଟନ କରିଛନ୍। ଏହି ଅବସରରେ 45 ଷ୍ଟଲ୍ ଜରିଏ ଭିନ୍ ଭିନ୍ ଔଷଧୀୟ ଗଛ ପ୍ରଦର୍ଶନ କରାଯାଉଛି। ବଧିର ଏସିଆ କପ୍ T20 କ୍ରିକେଟ୍ ଭାରତୀୟ ଦଲ ଏ ବଛର ଚାମ୍ପିୟନ୍ ହୋଇଛି। ଗଲାକାଲି କଟକ ବାରବାଟୀ ଷ୍ଟାଡିୟମ୍ନ ଖେଳାଯାଇଥିବା ଫାଇନାଲ୍ ମ୍ୟାଚ୍ଟି ଶ୍ରୀଲଙ୍କା ଦଲକେ 6 ହରାଇକରି ଭାରତୀୟ ଦଲ ବିଶ୍ୱ ବିଜୟୀ ହୋଇଛି। ସବୁନୁ ଭଲ ପ୍ରଦର୍ଶନ କରିଥିବା ଭାରତୀୟ ଦଲର ସାଇ ଆକାଶ ପ୍ଲେୟର ଅଫ୍ ଦ ଫାଇନାଲ୍ ଭାବେ ପୁରସ୍କୃତ ହୋଇଛନ୍ତି। ଆଇସିସି ଟି ଟ୍ୱେଣ୍ଟି ବିଶ୍ୱକପ୍ ପୁରୁଷ କ୍ରିକେଟ୍ରେ ଆଜି ଭାରତ ଜିମ୍ବାୱେ ଭିତରେ ଚେନ୍ନାଇର ଚିପକ୍ ଷ୍ଟାଡିୟମ୍ର ମ୍ୟାଚ୍ ଖେଳାଯିବା। ଦୁଇ ଦଲ ସୁପର ଏଇଟ୍ ରାଉଣ୍ଡ୍ରେ ଗୋଟେ ଲେଖା ମ୍ୟାଚ୍ ହାରିଛନ୍। ହେଥିର୍ଲାଗି ଦୁଇ ଦଲ ଲାଗି ଆଜିର ମ୍ୟାଚ୍ ବହୁତ ଗୁରୁତ୍ୱପୂର୍ଣ୍ଣ ଆଏ। ଏଚ୍ଡି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7 ବଜିକିରି 2 ମିନିଟ୍ ଥି। ଜୁହାର।